ହରେ କୃଷ୍ଣ ଅବସ୍ଥ ଭକ୍ତ ସହଜାନନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମେ ଆମର ଚୈତନ୍ୟ ଚରିତାମୃତ ଅନ୍ତରୀଳା ପ୍ରଥମ ଅଧ୍ୟାୟ ଶ୍ଳୋକ 156 କଥାକୁ ସ୍ୱାଗତ ଜଣାଉଛୁ। ଏଇ ଯେଉଁ କଥା ଚାଲିଛନ୍ତି ସିଦ୍ଧ ଭକ୍ତ ନିକଟରେ ହରିଦାସ ଠାକୁର ରୂପ ଗୋସ୍ୱାମୀ ବା ସେ ପାଖରେ କେଉଁ ରୂପ ଗୋସ୍ୱାମୀ ଥିବେ ସେଇଠିକି ଯାଇକରି ପ୍ରଥମ ଦିନ ସେଠି ହରିଦାସ ପାଖରେ ଥିଲେ ତାପରେ ମହାପ୍ରଭୁ ତାଙ୍କୁ ସ୍ଥାନ ଦେଇଛନ୍ତି ସେ ରହିଥିବେ ସେଠି ରହିକରି ଏଇଠି ଆଲୋଚନା ଚାଲିଛି। ଏଇଠି ଯାଇକି ରହିଛନ୍ତି ମହାପ୍ରଭୁ ଯାଇଛନ୍ତି ଏବଂ ରାୟ ରାମାନନ୍ଦ ଯାଇଛନ୍ତି ସାର୍ବମ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟ ପାର୍ଷଦମାନେ ସବୁ ଯାଇଛନ୍ତି ସେଇଠି ଆଲୋଚନା ଚାଲିଛି। ବହୁତ ଉନ୍ନତ ଶାସ୍ତ୍ରର କଥା ବିଦଗ୍ଧ ମହାଦେବ ମହାଦେବ ଭଗବାନଙ୍କର ଲୀଳା ସବୁ ଆମେ ସବୁ ଜାଣିନାହିଁ କିଛି କିନ୍ତୁ ତଥାପି ଆମକୁ ସହଯୋଗ ସୌଭାଗ୍ୟ ମିଳୁଛି ସେସବୁ ଶୁଣିବା ପାଇଁ। ଆମେ ଖାଲି ଶୁଣିଥିବା କେବେ ଜୀବନରେ କେବେ ସେ ସ୍ଥଳକୁ ଗଲେ ତାକୁ ସବୁ ଉପଲବ୍ଧି କରିବା ଏଭଳି ଭାବରେ ସବୁ କଥା ଅଛି। ଏଭଳି ଭାବରେ ରାଧାକୃଷ୍ଣ ପ୍ରେମର ତତ୍ତ୍ୱ ତେଣୁ କାଲି ଆମେ କହୁଥିଲେ ସବୁ ରହିଛି କିଭଳି ଭାବରେ ଭାବର କଥା ସହଜିକ ଭାବ ବିଷୟରେ ବର୍ଣ୍ଣନା କରାଯାଇଥିଲା ଏଭଳି ଭାବରେ ବର୍ତ୍ତମାନ ଶୁଣିବା। ପ୍ରଭୁପାଦ ମହାରାଜ ଇଂରାଜୀରେ ଯେଉଁ କହୁଛନ୍ତି ଆମେ ଇଂରାଜୀ ପଠିକି ତାକୁ ଅନୁବାଦ କରିବା। ଏ ଓଡ଼ିଆରେ ଯେଉଁ ଅନୁବାଦ ଅଛି ଆମେ ବୁଝିପାରୁନାହୁଁ ତେଣୁ ଏ ଯେଉଁ ଆଜିର ଶ୍ଳୋକ ହେଉଛି 152 152ରେ କୁହାଯାଏ 156 ରାୟ କହେ ବୃନ୍ଦାବନ ମୁରଲୀ ନିଶ୍ୱନ କୃଷ୍ଣ ରାଧିକାର କିଛି କରିଆଛ ବର୍ଣ୍ଣନ ହେଉଛି ଏଇ ଯେତେ ଇଏ କଲି ସେ 140 ସ୍ପଞ୍ଜ ଯାଉଛି ଆଚ୍ଛା ହଉ ରାୟ କହେ ବୃନ୍ଦାବନ ମୁରଲୀ ନିଶ୍ୱନ ବୃନ୍ଦାବନରେ ମୁରଲୀ ସ୍ୱନ ଯେଉଁ ରହିଛି ସେଇଟା କୃଷ୍ଣ ରାଧିକାର କିଛି କରିଅଛ ବର୍ଣ୍ଣନ କେମିତି ବର୍ଣ୍ଣନ କରିଛ କ'ଣ ବୃନ୍ଦାବନରେ ମୁରଲୀ ଧ୍ୱନି ବଂଶୀଧ୍ୱନି ବଂଶୀଧ୍ୱନିରେ ବହୁତ କଥା ରହିଛି ରାୟ କହେ କାହିଁ ତୁମ ଫୋନ୍ଟା ଦେଲ ଫୋନ୍ଟା ହେନ ଯାହା ଆମର ସୌଭାଗ୍ୟ ଆମର ବିଚାରପତି ମହାଶି ଆଜି ଏଠାରେ ବ୍ୟସ୍ତ ଅଛନ୍ତି ଚାଲିଯିବେ ଆମକୁ ଛାଡ଼ି ବହୁତ ଦିନ ଆମକୁ ସାଙ୍ଗ ଦେଲେ ପ୍ରଦାନ କଲେ ତେଣୁ ଏଇ ଯେଉଁ ରହିଛି କ'ଣ ନା ବୃନ୍ଦାବନରେ ଭଗବାନଙ୍କର ମୁରଲୀ ଧ୍ୱନି ବୃନ୍ଦାବନରେ ଭଗବାନଙ୍କର ଅନେକ ଅବତାର ଅଛନ୍ତି କିନ୍ତୁ କୌଣସି ଅବତାର ପାଖରେ ଏ ମୁରଲୀ ନାହିଁ। ଏ ମୁରଲୀ ନୁହଁ ଏଇଟା ବହୁତ ଦାମ ଠିକ କିଣିପାରୁନାହାନ୍ତି ମୁରଲୀ ସବୁଠାରୁ ଶସ୍ତା ବାଉଁଶ କାଠିରେ ଇଏ ହେଇଯାଉଛି ମୁରଲୀ ହେଇଯାଉଛି କିନ୍ତୁ ଅନ୍ୟ କୌଣସି ଅବତାରରେ ଏ ମୁରଲୀ ଧ୍ୱନି ନାହିଁ ଏବଂ ଭଗବାନ କୃଷ୍ଣଙ୍କର ଅବତାରରେ ମଧ୍ୟ ମଥୁରା କିମ୍ବା ଦ୍ୱାରକାରେ ଏ ମୁରଲୀ ଧ୍ୱନି ନାହିଁ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ତେଣୁ ମୁରଲୀ ଧ୍ୱନି କେବଳ ବୃନ୍ଦାବନରେ ଅଛି। ବୃନ୍ଦାବନେ ବଂଶୀ କେବ ଯାଇଲା ବୃନ୍ଦାବନେ ବଂଶୀ କେବ ଯାଇଲା ଏକା ରାଧା ରାଧା ନାମ ରହିଲା ଏକା ରାଧା ରାଧା ନାମ ରହିଲା ବୃନ୍ଦାବନେ ବଂଶୀ କେବ ଯାଇଲା ବୃନ୍ଦାବନେ ବଂଶୀ କେବ ଯାଇଲା ଆମର ଭକ୍ତ ସାଲବେଗ କେତେ ସୁନ୍ଦର ଭାବରେ ରଚନା କରିଛନ୍ତି ବଂଶୀ ଉପରେ କେତେ ତାହାର ରହିଛି ପ୍ରଭାବ ସେ ବଂଶୀର
ସେ ବର୍ଣ୍ଣନା କରାଯାଇ ଯମୁନା ବହେ ଉଜାଣ ଜଳଟା ତଳକୁ ଯାଏ କିନ୍ତୁ ଇଏ ଉପରକୁ ଉଠିଲା ଜଳ ଏଭଳି ଭଗବାନଙ୍କ ମୁରଲି ସ୍ୱର୍ଣ୍ଣ ସବୁ ରହିଛି ତେଣୁ ସେଇ କୃଷ୍ଣ ରାଧିକାର କିଛି କରିବା ଅଛି ବର୍ଣ୍ଣନା ମୁରଲୀ ବୃନ୍ଦାବନ ମୁରଲୀ ସ୍ୱର୍ଣ୍ଣ କୃଷ୍ଣ ମୁରଲୀ ଯେଉଁ ନିଶ୍ୱନ ମୁରଲୀ ନିଶ୍ୱନ କହିଲେ କ'ଣ ବୃନ୍ଦାବନ ମୁରଲୀ ନିଶ୍ୱନ ଯେଉଁ ମୁରଲୀର ସ୍ୱର୍ଣ୍ଣ ବାଜୁଛି ଆସିଗଲେ ଯାହା ହଉ ଏଥିରେ ଆସୁନି ଏଥିରେ ଆସିଲା ଯାହା ବହୁତ କଷ୍ଟରେ ମୁରଲୀ ନିଶ୍ୱନ ମୁରଲୀ ନିଶ୍ୱନ କହିଲେ ମୁରଲୀର ଯେଉଁ ବାହାଦନ ରହିଛି କିଭଳି ଭାବେ ବର୍ଣ୍ଣନା କରିଛ ଏଇଭଳି ଭାବେ ପଚାରିଲେ ଭଗବାନଙ୍କର ବୃନ୍ଦାବନରେ ଏଇ ମୁରଲୀ ରହିଛି ମୁରଲୀ ଦ୍ୱାରା ଭଗବାନ ବଂଶୀ ପ୍ରିୟ ସଖୀ ଭଗବାନଙ୍କ ପ୍ରିୟ ସଖୀ ହେଉଛି ବଂଶୀ ବଂଶୀ ପ୍ରିୟ ସଖୀ ଚିଦାନନ୍ଦ ଜ୍ୟୋତି ପ୍ରମୁଖତା ସ୍ୱାଦମ ବୀଚ ଏଇଭଳି ଭାବରେ ରହିଛି ଭଗବାନଙ୍କର ପ୍ରିୟ ସଖୀ ହେଉଛି ବଂଶୀ ଭଗବାନ ବଂଶୀ ମାଧ୍ୟମରେ ସବୁକିଛି କରିପାରିବେ ଏମିତିକି ଯେଉଁ ବ୍ରହ୍ମାଙ୍କୁ ମଧ୍ୟ ଜ୍ଞାନ ଦେଲେ ବଂଶୀ ମାଧ୍ୟମରେ ଦିଆଯାଇଥିଲା ବୋଲି କୁହାଯାଏ ଚାରୋଟି ଶ୍ଳୋକ ଯେଉଁ ଶ୍ଳୋକ ଶୁଣିକିରି ଆଜି ବ୍ରହ୍ମା ଏଭଳି ସୃଷ୍ଟି କରୁଛନ୍ତି ଏତେ ବଡ଼ ବଡ଼ ବୈଜ୍ଞାନିକ ସବୁ ବାହାରିଲେଣି ଏପର୍ଯ୍ୟନ୍ତ ସେ ସୃଷ୍ଟି କରିପାରୁନାହାନ୍ତି ଏ ଚାରୋଟି ଶ୍ଳୋକରେ ଏତେ କଥା ସବୁ ରହିଛି ତେଣୁ କହ ତୁମର କବିତ୍ୱ ଶୁନି ହୟ ଚମତ୍କାର କ୍ରମେ ରୂପ ଗୋସ୍ୱାମୀ କହେ କରି ନମସ୍କାର ରୂପ ଗୋସ୍ୱାମୀ ଏତେ ଉନ୍ନତ ଶାସ୍ତ୍ର ରଚନା କରିଛନ୍ତି ଏମାନେ ସବୁ ଉନ୍ନତ ଭକ୍ତମାନେ ପ୍ରଶଂସା କରୁଛନ୍ତି ତା'ର ଅର୍ଥ ନୁହେଁ ଯେ ରୂପ ଗୋସ୍ୱାମୀଙ୍କର ଗର୍ବ ଆସିଯାଉଛି ନମସ୍କାର କରି କହୁଛନ୍ତି ନମସ୍କାର ସହିତ ଏଇଠି ରହିଲେ କଥା ହେଉଛନ୍ତି ପୁଣି ନମସ୍କାର କାହିଁକି କଲେ ନିଜର ଯେଉଁ ଦୈନ୍ୟତାକୁ ପ୍ରକାଶ କରୁଛନ୍ତି ଆମର କିଛି ଯୋଗ୍ୟତା ନାହିଁ ପ୍ରକୃତି ସବୁ ଯୋଗ୍ୟତା ହେଉଛି ଭଗବାନଙ୍କର ସେ ଆମକୁ ପ୍ରଦାନ କରିଛନ୍ତି ଆମେ ସେଇଟା ଲେଖିଛୁ ତେଣୁ ଇଏ ଯେଉଁ ରହିଛି ନମସ୍କାର କରିକରି ସେ କହୁଛନ୍ତି ମୁରଲୀ ଧ୍ୱନି ବୃନ୍ଦାବନ ଏବଂ କୃଷ୍ଣ ରାଧିକା ଏମାନଙ୍କ ବିଷୟରେ ବର୍ଣ୍ଣନା କିଭଳି ହେଇଛି ବିଦଗ୍ଧ ମାଧବରେ ତେଣୁ ଏଇଟା କହୁଛନ୍ତି ଯେ କହ ତୁମ ସୁଗନ୍ଧ ମାକନ୍ଦ ସୁଗନ୍ଧ ମାକନ୍ଦ ପ୍ରକର ମକରନ୍ଦସ ମଧୁରେ ବିନିଶ୍ୟନ୍ଦେ ବନ୍ଦୀକୃତ ମଧୁନ ମଧୁପବୃନ୍ଦ ମୁହୁରିଦମ୍ କୃତାନ୍ଦୋଳଂ ମନ୍ଦୋନ୍ନତିଭି ନୀଳୈ ଚନ୍ଦନଗିରେ ମମାନନ୍ଦଂ ବୃନ୍ଦା ବିପିନ ମତୁଳଂ ବୁନ୍ଦିଲୟତି ତୁନ୍ଦିଲୟତି ଏଭଳି ଭାବରେ ରହିଛି ଲେଖା ପଡ଼ି ହଉ ନାହିଁ ତୁନ୍ଦିଲୟତି ଆର ଅର୍ଥ କ'ଣ ନା କହୁଛନ୍ତି ଦ ସୁଇଟ୍ ଫ୍ରାଗ୍ରାଣ୍ଟ ହନି ଉଜିଂ ଫ୍ରମ୍ ନ୍ୟୁଲି ଗ୍ରୋନ୍ ମ୍ୟାଙ୍ଗୋ ବର୍ଡ୍ସ ଇଜ୍ ଏଗେନ୍ ଆଣ୍ଡ ଏଗେନ୍ ଆଟ୍ରାକ୍ଟିଂ ଗ୍ରୁପ୍ସ ଅଫ୍ ବମ୍ବୁଲ୍ ବିଜ୍ ବୃନ୍ଦାବନରେ ଯେଉଁ ଆମ୍ବ ଆମ୍ର ଆମ୍ର ବୃକ୍ଷ ସବୁ ରହିଛନ୍ତି ଆମ୍ର ସବୁ କଢ଼ି ସବୁ ବକୁଳ ସବୁ ହେଇଛି ସେଇଥିରେ ଯେଉଁ ରହିଛି ତା ଦେହରେ ଯେଉଁ ବହୁତ ସୁସ୍ୱାଦୁ ବହୁତ କ'ଣ ସୁବାସିତ ମଧୁ ସବୁ ଯେଉଁ ଧରି ଆସୁଛି ଏଗେନ୍ ଆଣ୍ଡ ଆଟ୍ରାକ୍ଟିଭ୍ ଗ୍ରୁପ୍ ସବୁ ବହୁତ ସବୁ ଆସୁଛନ୍ତି କ'ଣ ବମ୍ବୁଲ୍ ବି ବା ଭ୍ରମରମାନେ ସବୁ ଆସୁଛନ୍ତି ଏଇଟା ବନ୍ଦ କରିଦେବ ବନ୍ଦ କରିଦେବ ସାଉଣ୍ଡଟା ଲାଇନ୍ ପଳେଇଲାନି ବି ଆସୁଛନ୍ତି ଏବଂ ଆଣ୍ଡ ଦିସ୍ ଫରେଷ୍ଟ ଇଜ୍ ଟ୍ରେମ୍ବଲିଂ ଇନ୍ ଦ ସଫ୍ଟଲି ମୁଭିଂ ବ୍ରିଜିସ୍ ଫ୍ରମ୍ ଦ ମଳୟ ହିଲ୍ସ ମଳୟ ପର୍ବତରୁ ଯେଉଁ ଯେଉଁ ଧୀର ସମୀର ସବୁ ଆସୁଛି ଏଇ ଧୀର ସମୀର ଦ୍ୱାରା ସବୁ ବୃକ୍ଷଲତା ଇତ୍ୟାଦି ଦୋଳାୟମାନ ହେଉଛନ୍ତି ହୁଇଚ୍ ଆର୍ ଫୁଲ୍ ଅଫ୍ ସାଣ୍ଡେଲୁଡ଼୍ ଟ୍ରିଜ୍ ମଳୟ ପର୍ବତରେ ଯେଉଁ ବୃକ୍ଷ ସବୁ ରହିଛନ୍ତି ଇଏ ହେଉଛନ୍ତି ଚନ୍ଦନ ବୃକ୍ଷ ଦସ୍ ଦି ଫରେଷ୍ଟ ବୃନ୍ଦାବନ ଇଜ୍ ଇନକ୍ରିଜିଂ ମାଇ ଟ୍ରାନ୍ସେଣ୍ଡାଲ୍ ପ୍ଲେଜର୍ ଏଇଭଳି ଭାବରେ ଏଇଟାକୁ ବିଦଗ୍ଧ ମାଧବରେ ଭଗବାନ କୃଷ୍ଣ ନିଜେ କହୁଛନ୍ତି ଏଇଭଳି ଭାବରେ ଯେଉଁ ରହିଛି ଭଗବାନଙ୍କର ଇନକ୍ରିଜିଂ ମାଇ ଟ୍ରାନ୍ସଜେଣ୍ଡର ଭଗବାନଙ୍କର ଆନନ୍ଦ ବଢ଼ିଯାଉଛି ବୋଲି କହୁଛନ୍ତି। ଏଭଳି ଯେଉଁ ସିଚୁଏସନ୍ ହେଇଛି, ଏଭଳି ପରିସ୍ଥିତି ହେଇଛି, ଭଗବାନଙ୍କର ଆନନ୍ଦ ବଢ଼ିଯାଉଛି ଏଭଳି ବୃନ୍ଦାବନର ଶୋଭା ଦେଖିକରି। ତେଣୁ ବୃନ୍ଦାବନ ଦିବ୍ୟଲତା ପରିତଂ ଲତାଶ୍ଚ ପୁଷ୍ପସ୍ଚ ରୀତା ଗ୍ରଭାଜଃ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ପୁଷ୍ପାଣି ଚ ସ୍ମିତ ପୁଷ୍ପାଣି ଚ ସ୍ମିତ ମଧୁବ୍ରତାନି ମଧୁ ବ୍ରଜାଶ୍ଚ ମଧୁବ୍ରତାଶ୍ଚ ଶ୍ରୁତିହରି ଗୀତ। ତେଣୁ ଏଠି କ'ଣ ହେଉଛି, ଏଠି କୁହାଯାଉଛି ଯେ ମାଇ ଡିଅର ଫ୍ରେଣ୍ଡ ଦିସ୍ ଭର୍ସ ଫ୍ରମ୍ ବିଦଗ୍ଧ ମହାଧବ ସ୍ପୋକନ୍ ବାଇ ଲର୍ଡ଼ ବଳରାମ ଟୁ ହିଜ୍ ଫ୍ରେଣ୍ଡ ଶ୍ରୀଦାମ। ବଳରାମ ଏଇଟା କହୁଛନ୍ତି, ଶ୍ରୀଦାମଙ୍କୁ କହୁଛନ୍ତି, ସେ କହୁଛନ୍ତି ହେ ମାଇ ହେ ମୋର ସଖା, ପ୍ରିୟ ସଖା, ହେ ମାଇ ଡିଅର ଫ୍ରେଣ୍ଡ, ସି ହାଉ ଦିସ୍ ଫରେଷ୍ଟ ଅଫ ବୃନ୍ଦାବନ ଇଜ୍ ଫୁଲ୍ ଅଫ୍ ଟ୍ରାନ୍ସଜେଣ୍ଡର କ୍ରିପର୍ସ ଆଣ୍ଡ ଟ୍ରିଜ୍ ଟ୍ରିଜ୍। ଦେଖ ଶ୍ରୀଦାମ, ଏ ବୃନ୍ଦାବନ ଯେଉଁ ଅରଣ୍ୟ ରହିଛି, ବୃନ୍ଦାବନ ଦିବ୍ୟ ସ୍ଥାନ, କେତେ ସୁନ୍ଦର ଭାବରେ ସବୁ ଲତାମାନେ ସବୁ ରହିଛନ୍ତି ଏବଂ ବୃକ୍ଷମାନେ ସବୁ ରହିଛନ୍ତି, ଏସବୁ ଦିବ୍ୟ। ବୃନ୍ଦାବନ ଧାମ ହେଉଛି ଦିବ୍ୟ, ଭଗବତ ଧାମରୁ ଆସିଛନ୍ତି ସେ ବୃନ୍ଦାବନ, ଦିବ୍ୟ ଚିନ୍ତାମଣି ଧାମ ସିଏ। ଦ ଟପ୍ସ ଅଫ୍ ଦ କ୍ରିପର୍ସ ଆର୍ ଫୁଲ୍ ଅଫ୍ ଫ୍ଲାୱାର୍ସ ଆଣ୍ଡ ଇଣ୍ଟକ୍ସିକେଟେଡ୍ ବମ୍ବଲ୍ ବିଜ୍ ଆର୍ ବୋଜିଂ ଆରାଉଣ୍ଡ ଦେମ୍। ଏବଂ ଏଇ ଯେଉଁ ଲତାର ବୃକ୍ଷ ଉପରେ ସବୁ ବହୁତ ସୁନ୍ଦର ସୁନ୍ଦର ପୁଷ୍ପ ସବୁ ପ୍ରସ୍ଫୁଟିତ ହେଇଛି, ଏବଂ ଭ୍ରମରମାନେ ସବୁ ଚାରିପଟେ ତା'ର ସେଇ ପୁଷ୍ପର ଚାରିପଟେ ଘୁରୁଛନ୍ତି। ହମିଂ ସଙ୍ଗସ୍ ଦ୍ୟାଟ୍ ପ୍ଲିଜ୍ ଦ ଇୟର୍ ଆଣ୍ଡ ସର୍ପାସ୍ ଇଭିନ୍ ଦ ବେଦିକ ରିମ୍ସ। ଏବଂ ସେମାନେ ଯେଉଁ ହେଉଛନ୍ତି ଗୀତ ବୋଲୁଛନ୍ତି ଭ୍ରମରମାନେ, ସେଇଟା କହୁଛନ୍ତି ଭଗବାନ, କହୁଛନ୍ତି ବଳରାମ, କହୁଛନ୍ତି ବୈଦିକ ସ୍ତୋତ୍ର ଠାରୁ ବି ଆହୁରି ବଳି ଅଧିକ ସେମାନେ ବମ୍ବୁଲ ବି ମାନେ ଯେଉଁ ଭ୍ରମରମାନେ ସେମାନେ ସାଧାରଣ ଭ୍ରମର ନୁହନ୍ତି, ସେମାନେ ହେଉଛନ୍ତି ବହୁତ ବଡ଼ ବଡ଼ ମୁନି ଋଷିମାନେ, ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ସବୁ ସେମାନେ, ନାରଦ ଇତ୍ୟାଦି, ନାରଦ ଇତ୍ୟାଦି ସେମାନେ ସବୁ ଏଇଭଳି ଭାବରେ ଗାନ କରୁଛନ୍ତି। ତେଣୁ ତାପରେ କ୍ୱଚିତ୍ କ୍ୱଚିତ୍ ଭୃଙ୍ଗୀ ଗୀତଂ କ୍ୱଚିତ୍ ନୀଳଭଙ୍ଗୀ ଶିଶିରତା କ୍ୱଚିତ୍ ବଲ୍ଲୀ ଲାସ୍ୟଂ କ୍ୱଚିତ୍ ମଳମଲ୍ଲୀ ପରିମଳ କ୍ୱଚିତ୍ ଧାରାଶାଳୀ କରକଫଳ ଆଳିର ସାଭରୁ ଋଷିକାଣଂ ବୃନ୍ଦଂ। ଇଏ ଓଡ଼ିଆ ପଢ଼ିବନି କି ଇଂରେଜୀ ପଢ଼ିବା ଟିକେ କଷ୍ଟ ହେଉଛି, ଏଇଭଳି ଭାବରେ କଥା ହେଉଛି ଆମର ଅସୁବିଧା। ଓଡ଼ିଆଟା ବି ଭଲ ଭାବରେ ଟ୍ରାନ୍ସଲେଟ୍ ଲେଖା ହେଇନାହିଁ, କବୁ ରଦୁଶି ରଘୁ ତୁ ଏଇଭଳି ଭାବରେ ରହିଛି, ଆଉ ଇଂଲିଶ ପଢ଼ିବା ଟିକେ ସମୟ ଲାଗିବ। ବରଂ ଇଂଲିଶ ପଢ଼ିବାଟା ଭଲ, ଇଂଲିଶରେ ବୁଝିବା ଠିକ୍ ସୁନ୍ଦର ଭାବରେ ଲେଖା ଅଛି, ରଘୁ ତ ଭଳି ରହୁଛି। ଋଷିକାଣାମ ବୃନ୍ଦମ ପ୍ରମୋଦୟତି ବୃନ୍ଦାବନ ଇଦମ୍, ଆର ଅର୍ଥ ହେଲା କ'ଣ, ଏଇଟା କହୁଛନ୍ତି ବିଦଗ୍ଧ ମହାଧବର 131 ରହିଛି, ଏଇଟା ଭଗବାନ କୃଷ୍ଣ କହୁଛନ୍ତି ମଧୁମଙ୍ଗଳକୁ କହୁଛନ୍ତି, ଯେଉଁ ବିପ୍ର ଯେଉଁ ବ୍ରାହ୍ମଣ ଯେଉଁ କହୁଛନ୍ତି ମଧୁମଙ୍ଗଳ କ'ଣ ଚଳେ ବଳେ ଲୁଡ଼ୁ ଖାଏ ଶ୍ରୀମଧୁମଙ୍ଗଳ ଯେଉଁ ରହିଛନ୍ତି ମଧୁମଙ୍ଗଳ, ଇଏ ଭଗବାନଙ୍କ ସଖା ତାଙ୍କୁ କହୁଛନ୍ତି। ମାଇ ଡିଅର ଫ୍ରେଣ୍ଡ ଦିସ୍ ଫରେଷ୍ଟ ଅଫ୍ ବୃନ୍ଦାବନ ଇଜ୍ ଗିଭିଂ ଗ୍ରେଟ୍ ପ୍ଲେଜର୍ ଟୁ ଆୱାର ସେନ୍ସେସ୍ ଇନ୍ ଭାରିଅସ୍ ୱେଜ୍। ମଧୁମଙ୍ଗଳ କହୁଛନ୍ତି ହେ ସଖା, ପ୍ରିୟ ସଖା, ଏଇ ଯେଉଁ ବୃନ୍ଦାବନର ଅରଣ୍ୟ ରହିଛି, ଇଏ ଆମମାନଙ୍କ ଇନ୍ଦ୍ରିୟମାନଙ୍କୁ ବହୁତ ପ୍ରକାର ଆନନ୍ଦ ପ୍ରଦାନ କରୁଛି। ସମୟର ବମ୍ବଲ ବିଜ୍ ଆର୍ ସିଙ୍ଗିଂ ଇନ୍ ଗ୍ରୁପ୍ସ, କେଉଁଠି କେଉଁଠି ଭ୍ରମରମାନେ ଏକାଠି ହେଇକରି ଗୀତ ଗାନ କରୁଛନ୍ତି। ଆଣ୍ଡ ଇନ୍ ସମ୍ ପ୍ଲେସେସ୍ ମାଇଲ୍ଡ ବ୍ରିଜେସ୍ ଆର୍ କୁଲିଂ ଦ ଏଣ୍ଟାୟାର ଆଟ୍ମୋସ୍ଫିୟର, ଏବଂ କେଉଁଠି କେଉଁଠି ଯେଉଁ ଧୀର ଧୀର ସମୀର ସବୁ ଆସୁଛି, ମନ୍ଦ ବାୟୁ ଆସୁଛି, ମନ୍ଦ ମାନେ ଧୀରେ ଧୀରେ ବହୁଥିବା ବାୟୁ, ଏଇଟା ବହୁତ ଶୀତଳତା ପ୍ରଦାନ କରୁଛି। ସମୟ ଆର୍ ଦ କ୍ରିପର୍ସ ଆଣ୍ଡ ଟ୍ରିଜ୍ ଟ୍ୱିଗ୍ସ ଆର୍ ଡ୍ୟାନ୍ସିଂ, କେଉଁଠି ଏଇ ବୃକ୍ଷର ଏଇ ଯେଉଁ ପବନ ଆସୁଛି, ମନ୍ଦ ମଳୟ ବହୁଛନ୍ତି, ଏଇଥିରେ ସେମାନେ ନୃତ୍ୟ କରୁଛନ୍ତି, ନୃତ୍ୟ କରୁଛନ୍ତି। ଏବଂ ମଲ୍ଲିକା ଫ୍ଲାୱାର୍ସ ଆର୍ ଏକ୍ସପାଣ୍ଡିଂ ଦେୟାର ଫ୍ରାଗ୍ରାନ୍ସ, ମଲ୍ଲି ଆମର ଏଠି ମଲ୍ଲି ସବୁ ରହିଛି, ବଣମଲ୍ଲି ସବୁ ରହିଛି, ଆମ ପୁଷ୍ପରେ ମଧ୍ୟ ମାଳାରେ ମଧ୍ୟ ବଣମଲ୍ଲି ସବୁ ରହିଛନ୍ତି, ତେଣୁ ମଲ୍ଲିକା ଫ୍ଲାୱାର ଏମାନେ ଆର୍ ଏକ୍ସପାଣ୍ଡିଂ ଦେୟାର ଫ୍ରାଗ୍ରାନ୍ସ, ବହୁତ ସୁନ୍ଦର ସୁବାସ ଆସୁଛି, ଆଣ୍ଡ ଆନ୍ ଓଭର୍ ଆବଣ୍ଡାନ୍ସ ଅଫ୍ ଜୁସ୍ ଇଜ୍ କନ୍ଷ୍ଟାଣ୍ଟ ଫ୍ଲୋଇଙ୍ଗ ଇଟ୍ସ ଇନ୍ ଫ୍ଲାୱାର୍ସ ଫ୍ରମ୍ ପ୍ରୋମିଗ୍ରାନେଟ୍ ଫ୍ରୁଟ୍ସ, ଯେଉଁ ରହିଛି ପ୍ରୋମିଗ୍ରାନେଟ୍ କହିଲେ ଯେଉଁ କ'ଣ ତା ନା ପ୍ରୋମିଗ୍ରାନେଟ୍ କ'ଣ ଡାଳିମ୍ବରୁ କ'ଣ ହେଇଛି ନା ବହୁତ ସୁନ୍ଦର ଜୁସ୍ ଆସୁଛି, ବହୁତ ସୁନ୍ଦର ରସ ନିର୍ଗତ ହେଉଛନ୍ତି ଡାଳିମ୍ବ ଫଳରୁ, ଏଇଭଳି ଭାବରେ କଥା. ଦ ଫ୍ଲୁଟ୍ ଅଫ୍ କ୍ରିସମସ୍ ପାଷ୍ଟ ଟାଇମ୍ସ ମେଜର୍ସ 3 fingers ଇନ୍ ଲେନ୍ଥ, ଭଗବାନଙ୍କର ଯେଉଁ ରହିଛି ଭଗବାନଙ୍କର କ'ଣ ଶ୍ଲୋକ ନମ୍ବର କେତେ ପରମାଶ୍ରୀ ଦି ଫ୍ଲୁଟ୍ ଅଫ୍ କ୍ରିଷ୍ଣ ପାଷ୍ଟାଇମ୍ସ ମେଜର୍ସ 3 fingers ଇନ୍ ଲେନ୍ଥ, 3 angles କ'ଣ ଭୁଲ ଅଛି ନା କ'ଣ, 3 angles କେମିତି ହେବ? ପରମାଷ୍ଟ୍ରିଙ୍ଗ୍ୟାମ ଆସିତ ରତ୍ନେଇ ଭୋ 3 angles ଲେନ୍ଥ ଅଫ୍ 3 fingers, ତିନି ଆଙ୍ଗୁଳ କ'ଣ ବୁଝିପାରୁନି ଅବଶ୍ୟ, 3 angles ଲେଖା ହେଇଛି ଓଡ଼ିଆରେ, ମୋତେ ଲେଖା ହେଇଛି 3 angles, 3 angles କ'ଣ କେମିତି ବୁଝି ଜାଣିପାରୁନି, ଯାହା ବି ହଉ ଏଇ ଯେଉଁ ଭଗବାନଙ୍କ ବଂଶୀ ରହିଛି ଏଇଟା ହେଉଛି ଦି ଫ୍ରୁଟ୍ ଅଫ୍ କ୍ରିଷ୍ଣ ପାଷ୍ଟାଇମ୍ସ ମେଜର୍ସ 3 fingers, 3 angles ପରିମିତ ଇନ୍ଦ୍ର ନୀଳମଣି ଖଚିତ ଉଭୟ ପାର୍ଶ୍ୱ ଅରୁଣମଣି ଦ୍ୱାରା ଶୋଭିତ, ତିନିଟା ଘଣ୍ଟି ଆଚ୍ଛା ତିନି ଆଙ୍ଗୁଠି କ'ଣ ମୁଁ ଜାଣିପାରୁନି, ଗୋଟି ପରାମୃଷ୍ଟଙ୍ଗ 162 ଆଚ୍ଛା ହଉ ଠିକ୍ ହେବ ଯେ ଦ ଫ୍ଲୁଟ୍ ଅଫ୍ କ୍ରିଷ୍ଣ ପାଷ୍ଟ ଟାଇମ୍ସ ମେଜର୍ସ 3 fingers ଇନ୍ ଲେନ୍ଥ ଆଣ୍ଡ ଇଟ୍ ଇଜ୍ ବେଡେକ୍ ୱିଥ୍ ଇନ୍ଦ୍ର ନୀଳ ଜେମ୍ସ, ଏଇ ଯେଉଁ ବଂଶୀ ରହିଛି ଏଥିରେ ସବୁ ନୀଳ ଇନ୍ଦ୍ର ନୀଳମଣି ସବୁ ରହିଛି, ଇନ୍ଦ୍ର ନୀଳମଣି ଆଟ୍ ଦି ଏଣ୍ଡ ଅଫ୍ ଦି ଫ୍ଲୁଟ୍ ଆର୍ ଅର୍ଜୁନ ଅରୁଣ ଜେମ୍ସ, ଇଏ ଗୋଟେ ରହିଛି ଇଏ କ'ଣ ଜେମ୍ କ'ଣ ଜେମ୍ ହେଉଛି କ'ଣ ଅରୁଣମଣି ଦ୍ୱାରା ଅରୁମଣି ସେ ମଧ୍ୟ ଗୋଟେ ଜମଣି ମଣି ଦ୍ୱାରା ସେବିତ ହେଇଛି ଆଣ୍ଡ ଗ୍ଲିଟରିଂ ବ୍ୟୁଟି ବହୁତ ସୁନ୍ଦର ଚିକ୍ 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 କରୁଛି ଆଣ୍ଡ ବିଟୁଇନ୍ ଇଟ୍ସ ହ୍ୟାଣ୍ଡସ୍ ଦ ଫ୍ଲୁଟ୍ ଇଜ୍ ପ୍ଲେଟେଡ୍ ୱିଥ୍ ଗୋଲ୍ଡ ସେଟ୍ ଆଭରେଜ୍ ବାଇ ଡାଇମଣ୍ଡସ, ଏ ମଝିରେ ସବୁ ରହିଛି ସୁବର୍ଣ୍ଣ ସହିତ ହୀରା ଖଚିତ ହେଇକରି ଏମ୍ ମଝିରେ ସବୁ ରହିଛି, ଅରୁଣ ସହିତ ତନ୍ମଧ୍ୟ ହୀରା ଚଳିତ ବିମଳ ସ୍ୱର୍ଣ୍ଣମୟୀ ଏବଂ କଲ୍ୟାଣୀକାରିଣୀ କୃଷ୍ଣ କେଳି ମୁରଲୀ କୃଷ୍ଣଙ୍କ ହସ୍ତରେ ବିହାର କରୁଅଛି, ଏଇଭଳି ଭାବରେ କଥା ସୁନ୍ଦର ସୁନ୍ଦର ଭାବରେ ଏସବୁ ରହିଛି. ଆଉ ବି ତ ଇନ୍ଷ୍ଟ୍ରୁମେଣ୍ଟ କାମ କରୁନି ଆଉ ମୁଁ କ'ଣ କରିବି, ଏଇଟା କଲାବେଳେ ସେଇଟା ପଡ଼ିଯାଉ, ସେଇଟା ହେଲେ ସେଇଟା ହେଇଯାଉ, ସେଇଟା ହେଲେ ସେଇଟା ହେଇଯାଉ, ଯେମିତି ହେଇକରି କାମ କିଛି ହେଇପାରିବନି ଆଉ କ'ଣ, ଭଗବାନ ଚାହୁଁନାହାନ୍ତି ବୋଧେ ଏଇସବୁ କଥା କହିବା ପାଇଁ, ଏଇଟା ବଢ଼ିଆ ମୁଁ ବୁଝିପାରୁନି ଇଂଲିଶ ବାହାରିଲା ବାହାରୁନି ବହି ସେସବୁ ଏପଟ ସେପଟ ହେଇକି ହଜାର ହଜାର ଆମର ରହୁଛି କ'ଣ କରିବା, ଲଳିତ ମାଧବ ତମେ ସେ ଫୋନ୍ଟା କାହିଁ ଆଣିନ, ଭୁଲିଗଲ ନା କ'ଣ? ହେ ସଖୀ ମୁରଲୀ, ତୁ ସତ୍ ବଂଶଜାତ, ପୁରୁଷୋତ୍ତମଙ୍କର ହସ୍ତରେ ସ୍ଥିତ ଏବଂ ଜାତିରେ ସରଳା ହୋଇଥିଲେ ମଧ୍ୟ କ'ଣ ପାଇଁ ଗୋପାଙ୍ଗନାଙ୍କର ବିମୋହନକାରୀ ବିଷମ ମନ୍ତ୍ରରେ ଦୀକ୍ଷିତ ହୋଇଅଛୁ? ଏଇଟାକୁ ରାଧାରାଣୀ କହୁଛନ୍ତି, ରାଧାକୃଷ୍ଣଙ୍କର ପ୍ରେମର କଥା, ରାଧାକୃଷ୍ଣ ପ୍ରେମର କଥା, ଓଡ଼ିଆ ପଢ଼ି ହେଉନି, ଇଂଲିଶ ବୁଝି ହେଉନାହିଁ, ଇଏ କାମ କରୁନାହିଁ, ସିଏ କରୁନାହିଁ, ସେ ଉପରେ ତା ଭିତରେ ଆମେ କଥା କହିବା ଚୈତନ୍ୟ ଚରିତାମୃତ ସବୁ ପ୍ରକାର ଅସୁବିଧା ରହିଛି, ଏଇଟା ହେଲେ ସେଇଟା ହେଉନି, ସେଇଟା ହେଲେ ସେଇଟା ହେଉନାହିଁ। ତାପରେ କ'ଣ ନା ସଖୀ କହୁଛି, ମାଇ ଡିଅର ଫ୍ରେଣ୍ଡ, ଦ ଫ୍ଲୁଟ୍ ୟୁ ଆର୍ ଆକ୍ଚୁଆଲି ଫୁଲ୍ ଅଫ୍ ମେନି ହୋଲ୍ସ। ଆ ପୂର୍ବ ଯେଉଁ ଶ୍ଳୋକଟି କହିଲେ ଏଇଟା ରାଧାରାଣୀ କହୁଛନ୍ତି କ'ଣ ଯେ, ମାଇ ଡିଅର ଫ୍ରେଣ୍ଡ ଦ ଫ୍ଲୁଟ୍ ଇଟ୍ ଆପିୟର୍ସ ଦ୍ୟାଟ୍ ୟୁ ହାଭ୍ ବିନ୍ ବର୍ନ ଅଫ୍ ଏ ଭେରି ଗୁଡ୍ ଫ୍ୟାମିଲି, ଫର୍ ୟୁର୍ ରେସିଡେନ୍ସ ଇଜ୍ ଇନ୍ ଦ ହ୍ୟାଣ୍ଡସ୍ ଅଫ୍ କୃଷ୍ଣ। ବଂଶୀକୁ ସେ କହୁଛନ୍ତି, ଏ ଆମର ରହିଛି ଭଗବତ ଗୀତା ଭାଗବତମରେ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ବେଣୁ ଗୀତ ରହିଛି, ବେଣୁ ଗୀତରେ ଗୋପୀମାନେ ବେଣୁ ପ୍ରତି ଈର୍ଷା କରୁଛନ୍ତି, ବେଣୁ ଏମିତି କଲା, ସେମିତି କଲା, ସେମିତି କଲା, ବେଣୁ ଉପରେ ଯେମିତି ହେଲା, ବେଣୁ ତାଙ୍କର ସୌଜନ୍ୟ ଭଳିଆ, ଏଇଭଳି ଭାବରେ ସେ ସବୁ କଥା କହିଛନ୍ତି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଏଠି ରାଧାରାଣୀ କହୁଛନ୍ତି, ମାଇ ଡିଅର ଫ୍ରେଣ୍ଡ ଦ ଫ୍ଲୁଟ୍ ଏ ବଂଶୀ, ତମେ ବହୁତ ଗୋଟେ ଉଚ୍ଚ ଜାତିରେ ଜନ୍ମ ହେଇଛ, କାରଣ ତମରେ ଭଗବାନଙ୍କ ହସ୍ତ ପଦ୍ମରେ ତମେ ସ୍ଥାନ ପାଇଛ। ବାଇ ଭାର୍ଥ ୟୁ ଆର୍ ସିମ୍ପୁଲ୍ ଆଣ୍ଡ ଆର୍ ନଟ୍ ଆଟ୍ ଅଲ୍ କ୍ରୁକେଡ଼। ବାଉଁଶ ଯେଉଁ ରହିଛି ସିଏ କ'ଣ ସିଧାସଳଖ ବାଉଁଶଟା, ତ ବଙ୍କା ବଙ୍କି ନାହିଁ କିଛି। ହ୍ୱାଇ ଦେନ୍ ହାଭ୍ ୟୁ ଟେକେନ୍ ଇନିସିଏସନ୍ ଇନ୍ ଟୁ ଦିସ୍ ଡେଞ୍ଜରସ୍ ମନ୍ତ୍ର ଦ୍ୟାଟ୍ ଏନ୍ଚାଣ୍ଟ ଦି ଆସେମ୍ବଲ୍ଡ ଗୋପିଜ୍। ତମେ କାହିଁକି ଏ ମନ୍ତ୍ରରେ ଦୀକ୍ଷିତ ହେଲ, ଯେଉଁ ମନ୍ତ୍ରରେ ଦୀକ୍ଷିତ ହେଇକରି ଆମେ ଗୋପୀମାନେ ଆମେ ସବୁ ଏଠି ଆସି ଉପସ୍ଥିତ ହେଇଛୁ, ଏ ମନ୍ତ୍ର ଦୀକ୍ଷିତ ହେଇକି ଭଗବାନଙ୍କର ଯେଉଁ କୃଷ୍ଣଙ୍କର ଯେଉଁ ମରୁଡ଼ି ବଂଶୀଧ୍ୱନି ଶୁଣିକରି କିଭଳି ଭାବରେ ନୃତ୍ୟ କରନ୍ତି ସେ କଥା କହୁଛନ୍ତି ରାଧାରାଣୀ। ମାଇ ଡିଅର ଫ୍ରେଣ୍ଡ ଦ ଫ୍ଲୁଟ୍ ୟୁ ଆର୍ ଆକ୍ଚୁଆଲି ଫୁଲ୍ ଅଫ୍ ମେନି ହୋଲ୍ସ ଅର୍ ଫଲ୍ସ। ଏ ବଂଶୀ ବଂଶୀକୁ ସେ କହୁଛନ୍ତି କ'ଣ ସଖା ନା ସଖୀ କ'ଣ କହୁଛନ୍ତି? ମାଇ ଡିଅର ଫ୍ରେଣ୍ଡ କହୁଛନ୍ତି, ଏ ସଖୀ ସଖୀ ଭାବରେ କହୁଛନ୍ତି, ଏ ସଖୀ ମୁରଲୀ ୟୁ ଆର୍ ଆକ୍ଚୁଆଲି, ମୁରଲୀ ଶବ୍ଦ ଅଛି ନା, ହଁ ମୁରଲୀ ୟୁ ଆର୍ ଆକ୍ଚୁଆଲି ଫୁଲ୍ ଅଫ୍ ମେନି ହୋଲ୍ସ, ତମର ସାତଟି କଣା ରହିଛି ବଂଶୀରେ, ସାତଟି କଣା ରହିଛି, ଆଣ୍ଡ ତା ଅର୍ଥ ହେଉଛି ତମର ବହୁତ ଦୋଷ ରହିଛି। ୟୁ ଆର୍ ଲାଇଟ୍ ହାର୍ଡ଼ ୟୁଜ୍ଲେସ୍ ଆଣ୍ଡ ଫୁଲ୍ ଅଫ୍ ନଟ୍ସ, ତମେ ହେଉଛ ବହୁତ ହାଲକା, ଅତି ଲଘୁ, ପୁଣି ବହୁତ କଠିନ, ନିରସ, ତା'ର କୌଣସି ରସ ନାହିଁ, ଭିତରେ ଫାଙ୍କା, ଏବଂ ଜଟିଳ ହେଲେ ମଧ୍ୟ କେଉଁ ଜଟିଳ, ଜଟିଳ କହିଲେ କ'ଣ ବହୁତ କ'ଣ ସବୁ ରହିଛି ନା, ଗଣ୍ଠି ସବୁ ରହିଛି ଜଟିଳ, ଏଇଟା ବୋଲି କୁହାଯାଉଛି। ବଟ୍ ହ୍ୱାଟ୍ କାଇଣ୍ଡ ଅଫ୍ ପାଇସ୍ ଆକ୍ଟିଭିଟିଜ୍ ହାଭ୍ ଏନ୍ଗେଜ୍ଡ ୟୁ ଇନ୍ ଦି ସର୍ଭିସ୍ ଅଫ୍ ବିଙ୍ଗ୍ କିସ୍ ବାଇ ଦ ଲର୍ଡ ଆଣ୍ଡ ଏମ୍ବ୍ରେସ୍ ବାଇ ହିଜ୍ ହ୍ୟାଣ୍ଡସ୍। ତେଣୁ ତମେ କ'ଣ ପୁଣ୍ୟ କାର୍ଯ୍ୟ କରିଥିଲ ଯେଉଁଥିପାଇଁ କି ତମେ ଭଗବାନଙ୍କ ସେବାରେ ରତ ରହିଛ, କୃଷ୍ଣଙ୍କର ସେବାରେ ରତ ରହିଛ, ତାଙ୍କର ଦ୍ୱାରା ତମେ ଚୁମ୍ବିତ ହେଉଛ, ଭଗବାନଙ୍କ ଅଧରେ ରହିଛି ମୁରଲୀ ସବୁବେଳେ ଭଗବାନଙ୍କ ଅଧରେ ରହିଛି, ଏବଂ ଏମ୍ବ୍ରେସ୍ ବାଇ ହିଜ୍ ହ୍ୟାଣ୍ଡସ୍, ତାଙ୍କ ହାତ ଦ୍ୱାରା ତମେ ଆଲିଙ୍ଗିତ ହେଉଛ, ତାଙ୍କ ଅଧର ଦ୍ୱାରା ଅଧରରେ ଚୁମ୍ବିତ ହେଉଛ, ତାଙ୍କ ହସ୍ତ ଦ୍ୱାରା ଆଲିଙ୍ଗିତ ହେଉଛ, କ'ଣ ତ ପୁଣ୍ୟ କାର୍ଯ୍ୟ କରିଥିଲ। ସେଇଟାକୁ ଚନ୍ଦ୍ରାବଳୀ ସଖୀ, ଦିସ୍ ୱାଜ୍ ସ୍ପୋକନ୍ ବାଇ ଚନ୍ଦ୍ରାବଳୀ ସଖୀ ଗୋପୀ, ଚନ୍ଦ୍ରାବଳୀ ସଖୀ ଏଇଟା କହୁଛନ୍ତି ତାଙ୍କ ସଖୀମାନଙ୍କୁ ବା ବଂଶୀକୁ କହୁଛନ୍ତି, ଆଡ୍ରେସ୍ କରିକି ବଂଶୀକୁ ସମ୍ବୋଧନ କରି କହୁଛନ୍ତି। ତେଣୁ କହୁଛନ୍ତି ଦ ଟ୍ରାନ୍ସେଣ୍ଡେଣ୍ଟାଲ ଭାଇବ୍ରେସନ୍ ଅଫ୍ କ୍ରିଷ୍ଣସ୍ ଫ୍ଲୁଇଡ୍ ବ୍ଲକ୍ ଦ ମୁଭମେଣ୍ଟସ୍ ଅଫ୍ ଦ ରେନ୍ କ୍ଲାଉଡ୍ସ। ଯେତେବେଳେ ଭଗବାନ ତାଙ୍କର ବଂଶୀ ବାଦନ କରନ୍ତି ସେ ସମୟରେ ଯେଉଁ ରହିଛି ଆକାଶରେ ବାଦଲ ସବୁ ରହିଛନ୍ତି, ବାଦଲର ଯେଉଁ କ'ଣ ଯେଉଁ ବାଦଲ ବିଭିନ୍ନ ସ୍ଥାନକୁ ଗତି କରେ, ଗତିଟା ବନ୍ଦ ହେଇଯାଏ, ତା ଗତି ରୁଦ୍ଧ ହେଇଯାଏ। ଷ୍ଟ୍ରକ୍ ଦ ଗନ୍ଧର୍ବ ଫୁଲ୍ ଅଫ୍ ୱଣ୍ଡର। ଗନ୍ଧର୍ବମାନେ ଆମେ ସକାଳୁ ଶୁଣୁଥିଲେ ନା ଉପରବେଳା ଶୁଣୁଥିଲେ, ଗନ୍ଧର୍ବମାନେ ଯେଉଁ ନୃତ୍ୟ ଗନ୍ଧର୍ବମାନେ କ'ଣ କରନ୍ତି, ବହୁତ ସୁନ୍ଦର ଗୀତ ବୋଲନ୍ତି, ଗନ୍ଧର୍ବମାନେ ଗୀତ ବୋଲନ୍ତି। ଏବଂ ଭଗବାନ ବଂଶୀରେ ଯେଉଁ ବୋଲୁଛନ୍ତି, ବଂଶୀ ବାଦନ କରୁଛନ୍ତି, ଆହା ଗନ୍ଧର୍ବମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଣ୍ଡ ଆଜିଟେଟେଡ୍ ଦ ମେଡ଼ିଟେସନ୍ସ ଅଫ୍ ଗ୍ରେଟ୍ ସେଣ୍ଟ୍ରି ପର୍ସନ୍ସ ଲାଇକ୍ ସନକ ଆଣ୍ଡ ସନାତନ। ସନକ ସନାତନ ଯେଉଁ ରହିଛନ୍ତି ସବୁବେଳେ ଭଗବାନଙ୍କ ଧ୍ୟାନ କରୁଛନ୍ତି, ଏହି ଭଗବାନଙ୍କ ବଂଶୀଧ୍ୱନି ଶୁଣିକରି ତାଙ୍କର ଧ୍ୟାନ ଭଗ୍ନ ହେଇଯାଉଛି। ଇଟ୍ କ୍ରିଏଟେଡ୍ ୱଣ୍ଡର୍ ଇନ୍ ଲର୍ଡ଼ ବ୍ରହ୍ମା। ବ୍ରହ୍ମାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଉଛି ସ୍ୱନ ବଂଶୀ ଶୁଣି ଶୁଣିକରି। ରଟ୍ ଇଣ୍ଟେନ୍ସ କ୍ୟୁରିଓସିଟି ଦଟ୍ ଏଜିଟେଟେଡ୍ ଦ ମାଇଣ୍ଡ ଅଫ୍ ବଳି ମହାରାଜ। ବଳି ମହାରାଜ ସୁତଳ ଲୋକ ରହିଛନ୍ତି, ସେ ମଧ୍ୟ ଏ ବଂଶୀଧ୍ୱନି ବଂଶୀଧ୍ୱନି ଚାରିଆଡ଼େ ଯାଉଛି ବଂଶୀଧ୍ୱନି। ବଂଶୀଧ୍ୱନି ଶୁଣି ଲୋକମାନଙ୍କର କିଭଳି ପ୍ରତିକ୍ରିୟା ହେଉଛି ଏଠି ବର୍ଣ୍ଣନା ବିଦଗ୍ଧ ମହାଦେବରେ ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ଆଉ ଏ ବର୍ଣ୍ଣନା ନ ଶୁଣିଲେ ଆମେ ଆଉ କ'ଣ ଆଉ କେବଳ କରିପାରିବା ଜୀବନରେ, ଆମକୁ ସୁଯୋଗ ମିଳୁଛି ଏଇଟା ସବୁ ପ୍ରକାର ଅସୁବିଧା ସତ୍ତ୍ୱେ ଏଇଟା ଶୁଣିବା। କେତେ କଥା ରହିଛି ଆ ଭିତରେ। ତେଣୁ ବଳି ମହାରାଜ ଯେତେବେଳେ ଶୁଣୁଛନ୍ତି ବଂଶୀ ଶୁଣି ସେତେବେଳେ ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଆଶ୍ଚର୍ଯ୍ୟଚକିତ ହେଇଯାଉଛନ୍ତି। ହୁଆଜ୍ ଅଦରୱାଇଜ୍ ଫାର୍ମ ଫିକ୍ସଡ୍। ଏବଂ ଯିଏକି ବଳି ମହାରାଜ ଭଗବାନଙ୍କ ଜଣେ ମହାଜନ, ଭଗବାନ ଜଣେ ଶ୍ରେଷ୍ଠ ଭକ୍ତ, କିନ୍ତୁ ସିଏ ମଧ୍ୟ ବିଚଳିତ ହେଇଯାଉଛନ୍ତି ବଂଶୀଧ୍ୱନି ଶୁଣିକରି। ଏବଂ ମେଡ୍ ମହାରାଜ ଅନନ୍ତ ଦ କ୍ୟାରିୟର୍ ଅଫ୍ ଦ ପ୍ଲାନେଟ୍ସ ହ୍ୱିଲ୍ ଆରାଉଣ୍ଡ ଆଣ୍ଡ ପେନିଟ୍ରେଟ୍ ଦ ଷ୍ଟ୍ରଙ୍ଗ କଭରିଂ ଅଫ୍ ଦି ୟୁନିଭର୍ସ। ଆମେ ସକାଳେ କହୁଥିଲି ନା, ଯେଉଁ ଭଗବାନ ବଂଶୀଧ୍ୱନି ଶୁଣିକରି ଅନନ୍ତ ଦେବ ମଧ୍ୟ ଧରିବାକୁ ଆରମ୍ଭ କଲେ, ଆଉ ଟିକେ ଅଧିକା ଧରିଲେ ସେ ପଡ଼ିଯିବ ସବୁ ବିଶ୍ୱ, ଏଭଳି ରହିଛି ଏଠି ସେ କଥା କୁହାଯାଉଛି। କ୍ୟାରିୟର୍ ଯିଏ ଯିଏକୁ ଧାରଣ କରିଛନ୍ତି ସିଏ ମଧ୍ୟ ବୁଲୁଛନ୍ତି ଘୁପୁଛନ୍ତି, ଏ ଯେଉଁ ବଂଶୀ ଧରଣ ଶୁଣିକରି ଏତେ ଇଏ ହେଉଛନ୍ତି, ଆନନ୍ଦିତ ହେଇଯାଉଛନ୍ତି। ଆଣ୍ଡ ପେନିଟ୍ରେଟେଡ୍ ଦ ଷ୍ଟ୍ରଙ୍ଗ କଭରିଂସ୍ ଅଫ୍ ଦି ୟୁନିଭର୍ସ। ୟୁନିଭର୍ସର ଯେଉଁ ରହିଛି ଏ ଭୌତିକ ଜଗତ ରହିଛି, ୟା ଦେହରେ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶ ଗୁଣ ଅଧିକ। ଏଭଳି ଭାବରେ ଯେଉଁ ସେ ଦୋହଲୁଛନ୍ତି ଏ ଆବରଣ ସବୁ ମଧ୍ୟ ଭେଦ କରିଯାଉଛି, ବା ସେ ସାଉଣ୍ଡ ଯେଉଁ ରହିଛି ଭଗବାନ ବଂଶୀ ଧ୍ୱନି ସେ ଆବରଣକୁ ଭେଦ କରି ମଧ୍ୟ ଯାଉଛି। ଦ ସାଉଣ୍ଡ ଅଫ୍ ଦ ଫ୍ଲୁଟ୍ ଇନ୍ ଦ ହ୍ୟାଣ୍ଡସ୍ ଅଫ୍ କ୍ରିଷ୍ଣ କ୍ରିଏଟେଡ୍ ଏ ୱଣ୍ଡରଫୁଲ୍ ସିଚୁଏସନ୍। ଏଇଭଳି ଭାବରେ ଭଗବାନ ବଂଶୀ ଧ୍ୱନିର ସବୁ ରହିଛି ପ୍ରଭାବ ସବୁ ରହିଛି, କିଏ କିଭଳି ଭାବେ ପ୍ରଭାବିତ ହେଉଛନ୍ତି ଭଗବାନ ବଂଶୀ ଧ୍ୱନି। ଆମେ ଆଉ ଜାଣିପାରିଥାନ୍ତେ ଏକଥା ଯଦି ଏଇଟା ନ ପଢ଼ିଥାନ୍ତେ ନ ଶୁଣିଥାନ୍ତେ, ଆମେ କ'ଣ ପଢ଼ୁଛୁ ନା କ'ଣ ଏଇଟା, ଏଇଟାକୁ ଆମେ ସୁଯୋଗ ମିଳିଲେ ଭଗବାନ ସବୁ ପ୍ରକାର ଅସୁବିଧା ସତ୍ତ୍ୱେ ଏଇଟା କହିଲେ। ତେଣୁ ତାପରେ କହୁଛନ୍ତି ଦ ବ୍ୟୁଟି ଅଫ୍ କ୍ରିଷ୍ଣାଜ ଆଇଜ୍ ସର୍ପାସେସ୍ ଦ ବ୍ୟୁଟି ଅଫ୍ ହ୍ୱାଇଟ୍ ଲୋଟସ୍ ଫ୍ଲାୱାର୍ସ। ଭଗବାନଙ୍କର ଯେଉଁ ସୁନ୍ଦର ଚକ୍ଷୁ ରହିଛି, ଏ ଚକ୍ଷୁ ଯେଉଁ ରହିଛି ପଦ୍ମ ପଦ୍ମ ଫୁଲର ସୌନ୍ଦର୍ଯ୍ୟକୁ ବଳିଯାଉଛି ଭଗବାନଙ୍କ ପଦ୍ମ ନୟନ, ପଦ୍ମ ନୟନଟା। ହିଜ୍ ୟେଲୋ ଗାର୍ମେଣ୍ଟ ସର୍ପାସ୍ ଦ ବ୍ରିଲିଆନ୍ସ ଅଫ୍ ଫ୍ରେଶ୍ ଡେକୋରେସନ୍ସ ଅଫ୍ କୁଙ୍କୁମ। କୁଙ୍କୁମ ଯେଉଁ ରହିଛି, କୁଙ୍କୁମରେ ଯେଉଁ ସଜ୍ଜିତ ହେଇଛନ୍ତି ଯେଉଁମାନେ ହେଇଥିବେ ଭଗବାନଙ୍କର ଯେଉଁ ପୀତବସ୍ତ୍ର, ପୀତବସ୍ତ୍ର ସେ କୁଙ୍କୁମର ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ିଯାଉଛି। ହିଜ୍ ଅର୍ଣ୍ଣାମେଣ୍ଟସ୍ ଅଫ୍ ସିଲେକ୍ଟେଡ୍ ଫରେଷ୍ଟ ଫ୍ଲାୱାର୍ସ ସବ୍ ଡୁ ଦ ହ୍ୟାଙ୍କରିଂସ୍ ଅଫ୍ ଦ ବେଷ୍ଟ ଗାର୍ମେଣ୍ଟସ୍। ଭଗବାନ ଯେଉଁ ଧାରଣ କରିଛନ୍ତି ଫୁଲ ବନମାଳ ଧାରଣ କରିଛନ୍ତି, ଏଇ ଯେଉଁ ବନମାଳ ରୂପକ ଭୂଷଣ ଯେଉଁ ରହିଛି ଏଇଟା ଯେଉଁ ସୁନ୍ଦର ବସ୍ତ୍ରଟା ଠାରୁ ମଧ୍ୟ ଆହୁରି ସୁନ୍ଦର ଦେଖାଯାଉଛି। ଆଣ୍ଡ ହିଜ୍ ବଡିଲି ବ୍ୟୁଟି ପଜେସେସ୍ ମାଇଣ୍ଡ ଆଟ୍ରାକ୍ଟିଂ ସ୍ପ୍ଲେଣ୍ଡର ଗ୍ରେଟର ଦ୍ୟାନ୍ ଦ ଜୁଏଲ୍ସ ନୋନ୍ ଆଜ୍ ମର୍କତ ମଣି। ମର୍କତ ମଣିର ଯେଉଁ ସୌନ୍ଦର୍ଯ୍ୟ ରହିଛି ତାଠାରୁ ମଧ୍ୟ ଅଧିକ ଆକର୍ଷଣୀୟ ଭଗବାନଙ୍କର ଯେଉଁ ରହିଛି କ'ଣ ତାଙ୍କର ଭଗବାନଙ୍କ ଶରୀରର ସୌନ୍ଦର୍ଯ୍ୟ, ଶରୀରର ସୌନ୍ଦର୍ଯ୍ୟଟା ମର୍କତ ମଣିକୁଟ ବଳିଯାଏ, ଭଗବାନଙ୍କ ସୌନ୍ଦର୍ଯ୍ୟ ଏଭଳି ରହିଛି। ଏଇଟା ପୌର୍ଣ୍ଣମାସୀ କହୁଛନ୍ତି, ପୌର୍ଣ୍ଣମାସୀ ହେଉଛନ୍ତି ଭଗବାନ ଯୋଗ ମାୟା। ତାପରେ ଏଇସବୁ ବର୍ଣ୍ଣନା କରାଯାଇଛି, ଏଇସବୁ ବଂଶୀ ମାଧୁରୀ ଶ୍ରେଣୀରେ ଏଇସବୁ କଥା ସବୁ ଆସୁଛି। ତାପରେ ଓ ମୋଷ୍ଟ ଏଇଟା କହୁଛନ୍ତି ଦିବ୍ୟଟ୍ସ ଫ୍ରମ୍ ଦ ଲଳିତ ମହାଧବ ଟେନ୍ ଆକ୍ଟ ପ୍ଲେ ବାଇ ଶ୍ରୀ ରୂପ ଗୋସ୍ୱାମୀ ଇଜ୍ ସ୍ପୋକନ୍ ବାଇ ଲଳିତା ଦେବୀ ଟୁ ରାଧାରାଣୀ। ଲଳିତା ଦେବୀ କହୁଛନ୍ତି, ରାଧାରାଣୀ କହୁଛନ୍ତି ଏଇ ଶ୍ଳୋକରେ କହୁଛନ୍ତି, ଓ ମୋଷ୍ଟ ବ୍ୟୁଟିଫୁଲ୍ ଫ୍ରେଣ୍ଡ ପ୍ଲିଜ୍ ଆକ୍ସେପ୍ଟ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ହୁ ଇଜ୍ ଷ୍ଟାଣ୍ଡିଂ ବିଫୋର୍ ୟୁ ଫୁଲ୍ ଅଫ୍ ଟ୍ରାନ୍ସେଣ୍ଡାଲ୍ ବିସ୍। ରାଧାରାଣୀଙ୍କର ଅଭିମାନ ହେଇଛି, ତେଣୁ ଲଳିତା ସଖୀ କହୁଛନ୍ତି, ଲଳିତା କହୁଛନ୍ତି ହେ ସଖୀ ରାଧାରାଣୀ, ଏ ପୂର୍ଣ୍ଣ ପୂର୍ଣ୍ଣ ପୁରୁଷ ଭଗବାନ ଏଠି ଉପସ୍ଥିତ ଅଛନ୍ତି, ତୁମେ ତାଙ୍କୁ ଗ୍ରହଣ କର, ଯେ ଫୁଲ୍ ଅଫ୍ ଟ୍ରାନ୍ସେଣ୍ଡାଲ୍ ଇଏ ହେଉଛନ୍ତି ପୂର୍ଣ୍ଣ ଭାବରେ ସଚ୍ଚିଦାନନ୍ଦ ଘନ, ଟ୍ରାନ୍ସେଣ୍ଡାଲ୍ ବ୍ଲିସ୍, ବହୁତ ଆନନ୍ଦ ପ୍ରଦାନ କରୁଛନ୍ତି, ଆନନ୍ଦ ଘନ ସିଏ। ଦ ବୋର୍ଡର୍ସ ଅଫ୍ ହିଜ୍ ଆଇଜ୍ ରୋମ୍ ଫ୍ରମ୍ ସାଇଡ୍ ଟୁ ସାଇଡ୍, ତାଙ୍କର ଚକ୍ଷୁ ଗୋଟେ ପଟରୁ ଆର ପଟକୁ ଦୋଳାୟିତ ହେଉଛି ଚକ୍ଷୁ। ଆଣ୍ଡ ହିଜ୍ ଆଇବ୍ରୋଜ୍ ମୁଭ୍ ସ୍ଲୋଲି ଲାଇକ୍ ବମ୍ବଲ୍ ବିଜ୍ ଅନ୍ ହିଜ୍ ଲୋଟସ୍ ଲାଇକ୍ ଫେସ୍, ଯେଉଁ ଭ୍ରମର ଭଳି ତାଙ୍କର ଯେଉଁ ଚକ୍ଷୁରେ ଆଇବ୍ରୋ ରହିଛି ବା ଭ୍ରୁଲତା ସବୁ ରହିଛି, ଏସବୁ ମଧ୍ୟ କ'ଣ ସ୍ଲୋଲି ମୁଭ୍, ଏସବୁ କ'ଣ ଦୋଳାୟିତ ହେଉଛନ୍ତି, ଏ ଯେଉଁ ମଧ୍ୟ ଭ୍ରୁଲତା ସବୁ ରହିଛନ୍ତି। ଏବଂ ଲୋଟସ୍ ଲାଇକ୍ ଫେସ୍, ତାଙ୍କର ସୁନ୍ଦର ଭାବରେ ଯେମିତି ଯେମିତି କ'ଣ ପଦ୍ମ ଫୁଲରେ କ'ଣ ଭ୍ରମରମାନେ ସବୁ ବସନ୍ତି, ଏଇଭଳି ଭାବରେ ଦେଖାଯାଆନ୍ତି, ସେଇଭଳି ଭାବରେ ଭଗବାନ ମୁଖ ପଦ୍ମରେ ଏଇ ଯେଉଁ ରହିଛି ଭ୍ରୁଲତା ରହିଛି, ସେ ଭ୍ରମର ଭଳି ରହିଛି, ପଦ୍ମରେ ଭ୍ରମର ରହିଲା ଭଳି ସେଇଭଳି ଦେଖାଯାଉଛନ୍ତି ସୁନ୍ଦର। ଷ୍ଟାଣ୍ଡିଂ ୱିଥ୍ ହିଜ୍ ରାଇଟ୍ ଫୁଟ୍ ପ୍ରେସ୍ଡ ବିଲୋ ଦ ନିଜ୍ ଅଫ୍ ହିଜ୍ ଲେଫ୍ଟ ଲେଗ୍, ଭଗବାନ ଯେଉଁଠି ଦଣ୍ଡାୟମାନ ହୁଅନ୍ତି ସେ ତ୍ରିଭଙ୍ଗ ତ୍ରିଭଙ୍ଗ ଠାଣିରେ ରୁହନ୍ତି, ତିନି ସ୍ଥାନରେ ସେ ବକ୍ର ରହିଛନ୍ତି ତ୍ରିଭଙ୍ଗ ଲଳିତ, ସେଇଭଳି ଭାବରେ ରହିଛନ୍ତି ସିଏ। ତାଙ୍କର ଯେଉଁ ରହିଛି ଷ୍ଟାଣ୍ଡିଂ ରାଇଟ୍ ଫୁଟ୍ ପ୍ରେସ୍ ବିଫୋର୍ ଦ ନି ଅଫ୍ ହିଜ୍ ଲେଫ୍ଟ ଲେଗ୍, ଏଇଠି ସବୁ ଅଛନ୍ତି, ଏଇଠି ତାଙ୍କର ଯେଉଁ ରହିଛି ଦକ୍ଷିଣ ପାଦ ବାମ ପାଦର ଇଏକୁ ରହୁଛି ନି ବା ପାଦ ପଦ୍ମ ପାଖ ଲାଗିକି ରହୁଛି, ନି ନି ପାଖରେ ରହୁଛି। ଏବଂ ମିଡିଲ୍ ଅଫ୍ ହିଜ୍ ବଡି କର୍ଭଡ୍ ଇନ୍ ଥ୍ରୀ ପ୍ଲେସେସ୍, ତାଙ୍କର ଯେଉଁ ବଦନ ରହିଛି ବା ସୁନ୍ଦର ଶରୀର ରହିଛି ତିନି ସ୍ଥାନରେ ସେ ବକ୍ର। ଆଣ୍ଡ ହିଜ୍ ନେକ୍ ଗ୍ରେସ୍ଫୁଲ୍ ଟିଲ୍ଟେଡ୍ ଟୁ ଦ ସାଇଡ୍, ଭଗବାନ ଯେତେବେଳେ ବଂଶୀବାଦନ କରୁଛନ୍ତି ବଂଶୀବାଦନ ମୁଖକୁ ମଥାକୁ ରଖିଛନ୍ତି, ମୋତେ ଏଠି ରଖିନି ସିଧା ରଖିଛନ୍ତି ମଥାଟାକୁ, କିନ୍ତୁ ମଥାଟା ଏମିତି ବଙ୍କା ହେଇକି ରହିଥାଏ, ଏଠି ସିଧା ରହିଯାଇଛି ଭଗବାନଙ୍କ ମଥା, ତିନି ସ୍ଥାନରେ ବକ୍ର ସିଏ, ଥ୍ରୀ ପ୍ଲେସେସ୍। ଆଣ୍ଡ ହିଜ୍ ନେକ୍ ଗ୍ରେସ୍ଫୁଲ୍ ହ୍ୟାଣ୍ଡ ହି ଟେକ୍ସ ହିଜ୍ ଫ୍ଲୁ ଟୁ ହିଜ୍ ପର୍ସ୍ଡ ଲିପ୍ସ ଆଣ୍ଡ ମୁଭ୍ସ ହିଜ୍ ଫିଙ୍ଗର୍ସ ଅପନ୍ ଇଟ୍ ହିୟର୍ ଆଣ୍ଡ ଦେୟାର୍, ନିଜର ଅଧର ପାଖରେ ରଖିକରି ବଂଶୀକୁ ହସ୍ତ ଆଙ୍ଗୁଳିକୁ ଦୋଳାୟମାନ କରୁଛନ୍ତି, ବିଭିନ୍ନ ପ୍ରକାର ବଂଶୀ ସ୍ୱର ସ୍ୱନ ବାଜୁଛି, ସୁନ୍ଦର ଭାବରେ ମଧୁର ସ୍ୱନ ଆସୁଛି, ମଧୁର ଧ୍ୱନି ଆସୁଛି। ତେଣୁ ତାପରେ କହୁଛନ୍ତି 167 ଶ୍ଳୋକରେ ଯେ କ'ଣ ଓ ବ୍ୟୁଟିଫୁଲ୍ ଫେସ୍ ୱାନ୍ ହୁ, ଏଇଟା କହୁଛନ୍ତି ରାଧାରାଣୀ ଲଳିତା ଦେବୀ କହୁଛନ୍ତି, ଓ ବ୍ୟୁଟିଫୁଲ୍ ଫେସ୍ ୱାନ୍ ହୁ ଇଜ୍ ଦିସ୍ କ୍ରିଏଟିଭ୍ ପର୍ସନ୍ ଷ୍ଟାଣ୍ଡିଂ ବିଫୋର୍ ଅସ୍, ହେ ଲଳିତା ଦେବୀକୁ ସମ୍ବୋଧନ କରି କହୁଛନ୍ତି ହେ ସଖୀ, ଏ ପୁରୁଷ ଜଣଙ୍କ କିଏ, ଏତେ ସୁନ୍ଦର ପୁରୁଷ ଜଣଙ୍କ କିଏ ଏଠି ଠିଆ ହେଇଛନ୍ତି, ୱିଥ୍ ଦ ସାର୍ ଚିଜିଲ୍ସ ଅଫ୍ ହିଜ୍ ଲଭିଂ ଗ୍ଲାନ୍ସେସ୍ ହି ଇଜ୍ ସ୍ପ୍ଲିଟିଂ ଦ ହାର୍ଟ ଷ୍ଟୋନ୍ସ ଅଫ୍ ମେନି ୱିମେନ୍ସ ଡିଭୋସନ୍ ଟୁ ଦେର୍ ହଜବ୍ୟାଣ୍ଡସ୍, ସ୍ତ୍ରୀଲୋକମାନଙ୍କ ଯେଉଁ ସତୀତ୍ୱ ରହିଛି, ଇଏ ତାଙ୍କର ଯେଉଁ ରହିଛି ଇକ୍ଷଣ ମାଧ୍ୟମରେ ତାଙ୍କର ସତୀତ୍ୱକୁ ସବୁ ନଷ୍ଟ କରିଦେଉଛନ୍ତି ସିଏ. ହି ସ୍ପ୍ଲିଟିଂ ଦ ହାର୍ଡ଼ ଷ୍ଟୋନ୍ସ ଇଭେନ୍ସ, ସୁନ୍ଦର ଆଳଙ୍କାରୀ ଭାବେ ଲେଖା ହେଇଛି. ଯେମିତି ପଥର, ପଥର ଭଳି ପଥରକୁ ଏ ଯେଉଁ ଇଏରେ କରନ୍ତି, ଯେଉଁ ଶ୍ରେଣୀରେ ନା କ'ଣ ସବୁ ବାଡ଼ାନ୍ତି, ତାକୁ ଖଣ୍ଡ କରନ୍ତି, ସେଇଭଳି ଭାବରେ ଏହି ତାଙ୍କର ଚକ୍ଷୁର ଇକ୍ଷଣ ମାଧ୍ୟମରେ ସ୍ତ୍ରୀ ଲୋକମାନଙ୍କ ସତୀତ୍ୱକୁ ନଷ୍ଟ କରିଦେଉଛନ୍ତି. ଆଣ୍ଡ ୱିଥ୍ ଦ ଲଷ୍ଟର ଅଫ୍ ହିଜ୍ ବଡ଼ି ସର୍ପାସିଂ ଦ ବ୍ରିଲିଆନ୍ସ କମ୍ପ୍ଲେକ୍ସ ଏମରାଲ୍ଡସ୍, ହି ଇଜ୍ ସେମଲ୍ଟେନିୟସ୍ କନଷ୍ଟ୍ରକ୍ଟିଂ ପ୍ରାଇଭେଟ୍ ମିଟିଂ ପ୍ଲେସେସ୍ ଫର୍ ହିଜ୍ ପାଷ୍ଟ ଟାଇମ୍ସ. ତେଣୁ ତାଙ୍କର ଯେଉଁ ଶରୀରର ସୌନ୍ଦର୍ଯ୍ୟ ରହିଛି, ଏଥିରେ ଯେଉଁ ଯେତେ ସବୁ ମଣି ସବୁ ରହିଛି, ମଣିର ସୌନ୍ଦର୍ଯ୍ୟଟାକୁ ସେ ବଢ଼ିଯାଉଛି ତାଙ୍କର ସୌନ୍ଦର୍ଯ୍ୟ. ପ୍ରାଇଭେଟ୍ ମିଟିଂ ପ୍ଲେସେସ୍ ଫର୍ ହିଜ୍ ପାଷ୍ଟ ଟାଇମ୍ସ, ତେଣୁ ଆ ଦ୍ୱାରା ସେ 67 କୁହାଯାଉଛି କ'ଣ, ବିଶ୍ୱକର୍ମା ଜଣକୁ କିଏ ଯିଏକି ତୀକ୍ଷ୍ଣ ତଥା ଦୀର୍ଘ ଅପାଙ୍ଗ ରୂପକ ଟଙ୍କ ଛଟା ଦ୍ୱାରା କୁଳବଧୂ ଆଦିଙ୍କ ସ୍ୱଧର୍ମ ରୂପ ପାଷାଣକୁ ଛିନ୍ନ ଭିନ୍ନ କରି ଅସଂଖ୍ୟ ମରକତମଣି ତୁଲ୍ୟ ସ୍ୱୀୟ ଶ୍ୟାମ ସୁନ୍ଦର ବପୁ ଦ୍ୱାରା ଯୁଗପତ ଗୋଷ୍ଠ ପ୍ରକୋଷ୍ଠ ରଚନା କରୁଛନ୍ତି, ଗୋଷ୍ଠ ପ୍ରକୋଷ୍ଠ ରଚନା କରୁଛନ୍ତି. ଏଇଭଳି ଭାବେ ଭଗବାନଙ୍କର ଯେଉଁ ଚାଲିଛି ରାସ ଲୀଳା ହେଇଥିଲେ ସେ କଥାକୁ ବର୍ଣ୍ଣନା କରାଯାଉଛି. ତାପରେ କହୁଛନ୍ତି କ'ଣ, ଶ୍ରୀମତୀ ରାଧାରାଣୀ କହୁଛନ୍ତି, ଲଳିତା ଦେବୀ ରାଧାରାଣୀ କହୁଛନ୍ତି, ହେ ସଖୀ, ମହାଇନ୍ଦ୍ରମଣି ମଣ୍ଡଳୀର ମଦ ବିନାଶିନୀ, ହେ ଦ୍ୟୁତି ବିଶିଷ୍ଟ ବ୍ରହ୍ମରାଜ କୁଳଚନ୍ଦ୍ର ସ୍ୱରୂପ, କେଉଁ ଏକ ନବଯୁବା ଆତ୍ମପ୍ରକାଶ କରିଛନ୍ତି ଯାହାଙ୍କର ବଂଶୀଧ୍ୱନି ଧୈର୍ଯ୍ୟଶିଳା କୁଳାଙ୍ଗନା ସମୂହର ନିବିବନ୍ଧ ରୂପକ ଅଗ୍ରକୁ ଚତୁରତାର ସହିତ ଛେଦନ କରିବାରେ ସମର୍ଥ ହୋଇଅଛି, ତାଙ୍କର ସେ ବଂଶୀଧ୍ୱନିର ଜୟ ହେଉ. ବଂଶୀଧ୍ୱନିର ଏଭଳି ସବୁ ପ୍ରଭାବ ରହିଛି. ଆଣ୍ଡ ଡିୟର ଫ୍ରେଣ୍ଡ, ଦିସ୍ ନ୍ୟୁଲି ୟୁଥଫୁଲ ଲର୍ଡ ଶ୍ରୀକୃଷ୍ଣ, ଦ ମୁନ୍ ଇନ୍ ଦ ଫ୍ୟାମିଲି ଅଫ୍ ନନ୍ଦ ମହାରାଜ, ଇଜ୍ ସୋ ବ୍ୟୁଟିଫୁଲ୍ ଦ୍ୟାଟ୍ ଇ ଡିଫାଇଜ୍ ଦ ବ୍ୟୁଟି ଅଫ୍ କ୍ଲଷ୍ଟର୍ସ ଅଫ୍ ଭାଲ୍ୟୁବଲ୍ ଜୁଏଲ୍ସ. ଏ ନନ୍ଦ ମହାରାଜଙ୍କ ପୁତ୍ର ଯେଉଁ ରହିଛନ୍ତି, ଇଏ ନନ୍ଦ ମହାରାଜଙ୍କ ଚନ୍ଦ୍ର ଭଳି ଶୋଭିତ ହେଉଛନ୍ତି, ଏବଂ ତାଙ୍କର ଶୋଭା ଏଭଳି ରହିଛି ଯେ ମଣିର ଶୋଭାକୁ ମଧ୍ୟ ପଡ଼ିଯାଉଛି. ଅଲ୍ ଗ୍ରୋଇଜ୍ ଦ ଭାଇବ୍ରେସନ୍ ଅଫ୍ ଇଜ୍ ଫ୍ଲ୍ୟୁଟ୍, ଫର୍ ଇଟ୍ ଇଜ୍ କନିଙ୍ଗଲି ବ୍ରେକିଂ ଦ ପେସେନ୍ସ ଅଫ୍ ଚେଷ୍ଟ ଲେଡ଼ିଜ୍ ବାଇ ଲୁଜନିଙ୍ଗ ଦେୟାର ବେଲ୍ଟସ୍ ଆଣ୍ଡ ଟାଇଟ୍ ଡ୍ରେସେସ୍. ତାଙ୍କର ବଂଶୀଧ୍ୱନି ଶୁଣିକରି ଏମାନଙ୍କର ସବୁ ନିବିବନ୍ଧ ଶିଥିଳ ହୋଇଯାଉଛି. ଏଇଭଳି ଭାବରେ କଥା ରହିଛି, କ'ଣ ଆମେ ବୁଝିବା ଆଧରୁ ଦ ବ୍ୟୁଟି ଅଫ୍ ଶ୍ରୀମତୀ ଏଇଟାକୁ କିଏ କହିଲେ ନା, ଏଇଟାକୁ କହୁଛନ୍ତି ଲଳିତା ଦେବୀ ରାଧାରାଣୀ କହୁଛନ୍ତି, ପୁଣି ପୌର୍ଣ୍ଣମାସୀ କହୁଛନ୍ତି, ଦ ବ୍ୟୁଟି ଅଫ୍ ଶ୍ରୀମତୀ ରାଧାରାଣୀଜ୍ ଆଇଜ୍ ଫୋର୍ସିବ୍ଲି ଡେଭୋର୍ସ ଦ ବ୍ୟୁଟି ଅଫ୍ ନ୍ୟୁଲି ଗ୍ରୋନ୍ ବ୍ଲୁ ଲୋଟସ୍ ଫ୍ଲାୱାର୍ସ, ଆଣ୍ଡ ଦ ବ୍ୟୁଟି ଅଫ୍ ହର୍ ଫେସ୍ ସର୍ପାସେସ୍ ଦ୍ୟାଟ୍ ଅଫ୍ ଆନ୍ ଏଣ୍ଟାୟାର୍ ଫରେଷ୍ଟ ଅଫ୍ ଫୁଲି ବ୍ଲୁଜମ୍ ଲୋଟସେସ୍. ହର୍ ବଡ଼ି ଲଷ୍ଟର୍ ସିମ୍ସ ଟୁ ପ୍ଲେସ୍ ଇଭେନ୍ ଗୋଲ୍ଡ ଇନ୍ ଟୁ ଏ ପେନ୍ଫୁଲ୍ ସିଚୁଏସନ୍. ଦସ୍ ଦ ୱଣ୍ଡରଫୁଲ୍ ଅନ୍ପ୍ରେସିଡେଣ୍ଟେଡ୍ ବ୍ୟୁଟି ଅଫ୍ ଶ୍ରୀମତୀ ରାଧାରାଣୀ ଇଜ୍ ଆୱେକନିଂ ଇନ୍ ବୃନ୍ଦାବନ୍. ରାଧାରାଣୀଙ୍କର ସୌନ୍ଦର୍ଯ୍ୟ ଏଭଳି ରହିଛି, ତାଙ୍କର ଚକ୍ଷୁର ସୌନ୍ଦର୍ଯ୍ୟ ଏଭଳି ରହିଛି ଯେଉଁଟାକି ଯେଉଁ ନୂତନ ଭାବରେ ଯେଉଁ ପଦ୍ମ ପ୍ରସ୍ଫୁଟିତ ହୋଇଛି ତାର ସୌନ୍ଦର୍ଯ୍ୟକୁ ମଧ୍ୟ ପରାସ୍ତ କରିଦେଉଛି, ଏବଂ ତାଙ୍କର ମୁଖର ରାଧାରାଣୀଙ୍କର ମୁଖର ସୌନ୍ଦର୍ଯ୍ୟ ରହିଛି ନୟନ କ'ଣ ଆନନ୍ଦର ଯେଉଁ ମୁଖର ସୌନ୍ଦର୍ଯ୍ୟ ରହିଛି ଏଇଟା ସମସ୍ତ ପଦ୍ମବନ ଗୋଟେ ପଦ୍ମବନକୁ ମଧ୍ୟର ସୌନ୍ଦର୍ଯ୍ୟକୁ ମଧ୍ୟ ପରାସ୍ତ କରୁଛି. ଅର୍ ବଡ଼ି ଲଷ୍ଟର୍ ସିମ୍ସ ଟୁ ପ୍ଲେସ୍ ଇଭେନ୍ ଗୋଲ୍ଡ ଇନ୍ ଟୁ ଏ ପେନ୍ଫୁଲ୍ ସିଚୁଏସନ୍. ପେନ୍ଫୁଲ୍ ସିଚୁଏସନ୍ କ'ଣ ଏଇଟା ବୁଝି ହେଉନାହିଁ. 169 କ'ଣ ନା, ଅଙ୍ଗକାନ୍ତି ସୁନ୍ଦର ଜାମ୍ବୁନଦକୁ କଷ୍ଟ ଦଶାରେ ଉପନୀତ କରେ. ଜାମ୍ବୁନଦୀର ହେମ ରହିଛି, ଜାମ୍ବୁନଦୀର ହେମଟା ହେଉଛି ଶୁଦ୍ଧ ସୁବର୍ଣ୍ଣ, କିନ୍ତୁ ଏ ଯେଉଁ ରହିଛନ୍ତି ଯାହାଙ୍କର ଅଙ୍ଗକାନ୍ତି, ରାଧାରାଣୀଙ୍କର ଶରୀର ରଙ୍ଗ ଏଇଭଳି ତପ୍ତକାଞ୍ଚନ ଗୌରାଙ୍ଗୀ ବୋଲି କୁହାଯାଏ ନା, ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ, ସେଭଳି ଭାବରେ ତାଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି, ସୁବର୍ଣ୍ଣ ଭଳି ସୌନ୍ଦର୍ଯ୍ୟ ରହିଛି, ତପ୍ତ କାଞ୍ଚନ ଜାମ୍ବୁ ନଦୀରେ ହେମକୁ ମଧ୍ୟ ଜାମ୍ବୁ ନଦୀ ଯେଉଁ ରହିଛି ସେଠିକାର ଯେଉଁ ସୁବର୍ଣ୍ଣ ରହିଛି ସେଇଟା ପିଓର ସୁନା ବୋଲି କୁହାଯାଏ। କିନ୍ତୁ ରାଧାରାଣୀଙ୍କ ଶରୀରର ଯେଉଁ ରଙ୍ଗ ରହିଛି ତପ୍ତ କାଞ୍ଚନ ଆଉଟା ସୁନା ଭଳି ରଙ୍ଗ ରହିଛି, ସେ ସୁନାର ରଙ୍ଗକୁ ମଧ୍ୟ ପରାସ୍ତ କରୁଛି। ରାଧିକାଙ୍କର ବିଚିତ୍ର ରୂପ ଆଶ୍ଚର୍ଯ୍ୟ ଭାବେ ପ୍ରକାଶ ଲାଭ କରିଛି, ଏଭଳି ପୂର୍ଣ୍ଣମାସୀ କହିଛନ୍ତି। ଏଭଳି ଭାବରେ ସବୁ କଥା ରହିଛି, ଆମର ସମୟ ହୋଇଗଲା। ଏଇଭଳି ଭାବେ ସବୁ ରହିଛି, ଭଗବାନଙ୍କର ରୂପ ସବୁ ରହି ବର୍ଣ୍ଣନା ଚାଲିଛି, ଆଉ କ'ଣ କହିବା ଆମେ, ଆମ ତ ଯୋଗ୍ୟତା ନାହିଁ। ଆମେ ଏଭଳି ଭାବରେ କିଛି କିଛି ବର୍ଣ୍ଣନା କଲେ, କିଛି ଜାଣିଲେ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ଚରିତାମୃତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ୟକ୍ ଗୌରଭକ୍ତ କି, ସାଇ ଘୋର ପ୍ରେମାନନ୍ଦେ।